ଏ କ'ଣ ଦେବର୍ଷି ନାରଦଙ୍କର ଶୁଭାଗମନ ଯେ, ମୁନି ଗୁରୁ ଧନ୍ୟ ହେଲି ଦର୍ଶନେ ତବ, ଧନ୍ୟ ହେଲା ମିଥିଳା ନଗରୀ।
ସାଧୁ ଏ ନମ୍ରତ ମହାରାଜ କୁଶଳରେ ଅଛନ୍ତି ତ? ସୀତା ଦେବୀଙ୍କର ବିବାହ କାର୍ଯ୍ୟ ଶେଷ ହୋଇଛି କି?
ନା ପ୍ରଭୁ।
ରାଜର୍ଷି ମୋ ପରାମର୍ଶରେ ଯଦି କାର୍ଯ୍ୟ କରିବାକୁ ଇଚ୍ଛା କରନ୍ତି, ତେବେ ବିଶ୍ୱବ୍ୟାପୀ ନାରାୟଣଙ୍କ ହସ୍ତରେ ସୀତାଦେବୀଙ୍କୁ ସମର୍ପଣ କରନ୍ତୁ।
ମୁନିଗୁ, ଯେଉଁ ନାରାୟଣ ବ୍ରହ୍ମା ଇନ୍ଦ୍ର ପ୍ରଭୃତି ଦେବତାଙ୍କର ଆରାଧ୍ୟ, ସେ ସାମାନ୍ୟ ମାନବର ଜାମାତା ହେବେ କିପରି କହନ୍ତୁ ପ୍ରଭୁ।
ମହାରାଜ ମୋ ବିବେଚନାରେ ଶିବଧନୁରେ ଗୁଣ ଦେବାପଣ ସ୍ଥିର ହେ, ସେ ଧନୁ ତ ସାମାନ୍ୟ ଧନୁ ନୁହେଁ, ତହିଁରେ ନାରାୟଣଙ୍କ ବିନା କିଏ ଗୁଣ ଦେବ?
ଯଥାର୍ଥ କହିଲେ ବ୍ରହ୍ମର୍ଷି, ଆପଣଙ୍କର ଆଦେଶ ଶିରୋଧାର୍ଯ୍ୟ କଲି। ମନ୍ତ୍ରୀ ବ୍ରହ୍ମର୍ଷିଙ୍କ ଆଦେଶ ମତେ ଏହି ପଣ ସ୍ଥିର କଲି, ଯେ ଲୋକ ଚଣ୍ଡାଳ ଅବା ଦେବତା ବ୍ରାହ୍ମଣ ଗୁଣ ଦେବ ସେ ଧନୁରେ, ସୀତାକନ୍ୟା ତାର ହସ୍ତେ ନିଶ୍ଚେ ସମର୍ପିବି। ଏବେ ତୁମ୍ଭେ ଭାରତର ସମଗ୍ର ରାଜାଙ୍କ ନିକଟକୁ ପଠାଅ ସମ୍ବାଦ ସୀତା ଚିତ୍ରପଟ ଦେଇ।
ସାଧୁ ସାଧୁ ରାଜର୍ଷି ଜନକ ଏବେ ବିଦାୟ ନେଉଛି ମହାରାଜ।
ଭ୍ରାତା ଜନମ ନମନ ଛିରେ ଆହାଭୁରେ জনম মন নম জীব দেখিবা জনম নমো হন ছবি রে।